ଦ୍ୱିତୀୟ ବିବରଣ ଚାରି ପର୍ବ। ଏବେ ହେ ଇସ୍ରାଏଲ, ମୁଁ ଯେ ଯେ ବିଧି ଓ ଶାସନ ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଶିକ୍ଷା ଦେଉଅଛି, ତହିଁରେ ମନୋଯୋଗ କର। ତାହା କଲେ ତୁମ୍ଭେମାନେ ବଞ୍ଚିବ, ଆଉ ସଦାପ୍ରଭୁ ତୁମମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ତୁମମାନଙ୍କୁ ଯେଉଁ ଦେଶ ଦେବେ, ତହିଁରେ ପ୍ରବେଶ କରି ତାହା ଅଧିକାର କରିବ। ମୁଁ ତୁମ୍ଭମାନଙ୍କୁ ଯାହା ଆଜ୍ଞା କରୁଅଛି, ସେହି ବାକ୍ୟରେ ତୁମେମାନେ କିଛି ମିଶାଇବ ନାହିଁ, କିଏ ବା ତହିଁରୁ କିଛି ଉଣା କରିବ ନାହିଁ। ମୁଁ ତୁମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରୁଅଛି, ତୁମେମାନେ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କର ସେହିସବୁ ଆଜ୍ଞା ପାଳନ କର। ବାଲପିଅର ବିଷୟରେ ସଦାପ୍ରଭୁ ଯାହା କଲେ, ତାହା ତୁମମାନଙ୍କ ଚକ୍ଷୁ ଦେଖିଅଛି, କାରଣ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱର। ବାଲପିଅରର ପଶ୍ଚାତଗାମୀ ସମସ୍ତ ଲୋକଙ୍କୁ ତୁମ ମଧ୍ୟରୁ ବିନଷ୍ଟ କରିଅଛନ୍ତି, ମାତ୍ର ତୁମେମାନେ ଯେତେ ଲୋକ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କଠାରେ ଆସକ୍ତ ହେଲ, ତୁମମାନଙ୍କର ସେହି ପ୍ରତିଜଣ ଆଜି ପର୍ଯ୍ୟନ୍ତ ଜୀବିତ ଅଛ। ଦେଖ, ସଦାପ୍ରଭୁ ମୋର ପରମେଶ୍ୱର ମତେ ଯେପରି ଆଜ୍ଞା ଦେଲେ, ମୁଁ ତୁମ୍ଭମାନଙ୍କୁ ସେହିପରି ବିଧି ଓ ଶାସନ ଶିକ୍ଷା ଦେଇଅଛି। ତୁମେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତହି ମଧ୍ୟରେ ତୁମମାନଙ୍କୁ ତଦନୁସାରେ ବ୍ୟବହାର କରିବାକୁ ହେବ, ଏଣୁ ତୁମେମାନେ ତାହା ସବୁ ପାଳ ଓ କର, କାରଣ ନାନା ଦେଶୀୟ ଲୋକମାନଙ୍କ ସାକ୍ଷାତରେ ଏହା ହିଁ ତୁମମାନଙ୍କର ଜ୍ଞାନ ଓ ବୃଦ୍ଧି ସ୍ୱରୂପ ହେବ। ସେମାନେ ଏସବୁ ବିଧି ଶୁଣି କହିବେ, ଏହି ମହାଗୋଷ୍ଠୀ ନିତ୍ୟାନ୍ତ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ ଅଟନ୍ତି। ଯେହେତୁ ଆମ୍ଭେମାନେ ଯେକୌଣସି ସମୟରେ ପ୍ରାର୍ଥନା କରୁ, ସେ ସମୟରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କ ନିକଟବର୍ତ୍ତୀ ହୁଅନ୍ତି, ସେପରି ଆଉ କେଉଁ ମହାଗୋଷ୍ଠୀର ପରମେଶ୍ୱର ସେମାନଙ୍କ ନିକଟବର୍ତ୍ତୀ ହୁଅନ୍ତି। ପୁଣି ମୁଁ ଆଜି ତୁମମାନଙ୍କ ସାକ୍ଷାତରେ ଯେ ସମସ୍ତ ବ୍ୟବସ୍ଥା ଦେଉଅଛି, ତାହା ତୁଲ୍ୟ ଯଥାର୍ଥ ବିଧି ଓ ଶାସନ ଆଉ କେଉଁ ମହାଗୋଷ୍ଠୀର ଅଛି? କେବଳ ନିଜ ବିଷୟରେ ସାବଧାନ ହୁଅ ଓ ନିଜ ପ୍ରାଣକୁ ଯତ୍ନପୂର୍ବକ ରକ୍ଷା କର, ନହେଲେ ଯାହା ତୁମର ଚକ୍ଷୁ ଦେଖିଅଛି, ତାହା ତୁମେ କି ପାଶରିଯିବ ଓ ତାହା ଯାବଜ୍ଜୀବନ ତୁମ ହୃଦୟରୁ ଲୋପ ପାଇବ? ମାତ୍ର ତୁମ୍ଭେ ଆପଣା ପୁତ୍ର ପୌତ୍ରମାନଙ୍କୁ ତାହା ଶିଖାଅ। ଯେଉଁଦିନ ତୁମ୍ଭେ ହେରବରେ ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ଛାମୁରେ ଛିଡ଼ା ହୋଇଥିଲ, ସେତେବେଳେ ସଦାପ୍ରଭୁ ମୋତେ କହିଲେ, ଲୋକମାନଙ୍କୁ ଆମ୍ଭ ନିକଟରେ ଏକତ୍ର କର, ଆମ୍ଭେ ଆପଣା ବାକ୍ୟ ସେମାନଙ୍କୁ ଶୁଣାଇବା, ତହିଁରେ ସେମାନେ ପୃଥିବୀରେ ଯାବଜ୍ଜୀବନ ଆମ୍ଭକୁ ଭୟ କରିବାକୁ ଶିଖିବେ ଓ ଆପଣା ସନ୍ତାନମାନଙ୍କୁ ଶିକ୍ଷା କରାଇବେ। ତହୁଁ ତୁମେମାନେ ନିକଟବର୍ତ୍ତୀ ହୋଇ ପର୍ବତ ତଳେ ଛିଡ଼ା ହେଲ। ସେହି ସମୟରେ ସେହି ପର୍ବତ ଅନ୍ଧକାର, ମେଘ ଓ ଘୋର ତିମିରରେ ବ୍ୟାପ୍ତ ହୋଇ ଗଗନର ମଧ୍ୟ ପର୍ଯ୍ୟନ୍ତ ଅଗ୍ନିରେ ଜଳିଲା। ସେତେବେଳେ ସଦାପ୍ରଭୁ ସେହି ଅଗ୍ନି ମଧ୍ୟରୁ ତୁମମାନଙ୍କ ପ୍ରତି କଥା କହିଲେ, ତୁମେମାନେ ବାକ୍ୟର ଶବ୍ଦ ଶୁଣିଲ, ମାତ୍ର କୌଣସି ମୂର୍ତ୍ତି ଦେଖିଲ ନାହିଁ, ତୁମେମାନେ କେବଳ ଶବ୍ଦ ଶୁଣିଲ। ପୁଣି ସେ ଆପଣାର ଯେଉଁ ନିୟମ ପାଳନ କରିବା ପାଇଁ ତୁମମାନଙ୍କୁ ଆଦେଶ କଲେ, ଆପଣା ସେ ନିୟମର ଦଶ ଆଜ୍ଞା ତୁମମାନଙ୍କ ପ୍ରତି ପ୍ରକାଶ କଲେ, ଆଉ ସେ ଦୁଇ ପ୍ରସ୍ତର ପଟାରେ ତାହା ଲେଖିଲେ। ପୁଣି ତୁମେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ସେହି ଦେଶରେ ତୁମମାନଙ୍କର ପାଳନୀୟ ବିଧି ଓ ଶାସନ ସକଳ ତୁମମାନଙ୍କୁ ଶିଖାଇବା ପାଇଁ ସଦାପ୍ରଭୁ ସେହି ସମୟରେ ମୋତେ ଆଜ୍ଞା ଦେଲେ। ଏ ନିମନ୍ତେ ତୁମେମାନେ ଆପଣା ଆପଣା ପ୍ରାଣ ବିଷୟରେ ଅତିଶୟ ସାବଧାନ ହୁଅ, କାରଣ ଯେଉଁଦିନ ସଦାପ୍ରଭୁ ହୋରେବରେ ଅଗ୍ନି ମଧ୍ୟରୁ ତୁମମାନଙ୍କ ସହିତ କଥା କହିଲେ, ସେଦିନ ତୁମେମାନେ କୌଣସି ମୂର୍ତ୍ତି ଦେଖିଲ ନାହିଁ, ନହେଲେ ତୁମେମାନେ ଆପଣମାନଙ୍କୁ ଭ୍ରଷ୍ଟ କରି ପୁରୁଷ କି ସ୍ତ୍ରୀର ମୂର୍ତ୍ତି କି ପୃଥିବୀସ୍ଥ କୌଣସି ପଶୁର ମୂର୍ତ୍ତି କି ଆକାଶରେ ଉଡ଼ନ୍ତା କୌଣସି ପକ୍ଷୀର ମୂର୍ତ୍ତି କି ଭୂଚର କୌଣସି ଉରଗାମୀ ଜନ୍ତୁର ମୂର୍ତ୍ତି କି ଭୂମିର ନିଚସ୍ତ ଜଳଚର କୌଣସି ଜନ୍ତୁର ମୂର୍ତ୍ତି କରି ଆପଣମାନଙ୍କ ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ। କେବଳ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱର, ଯେଉଁମାନଙ୍କୁ ସମୁଦାୟ ଆକାଶମଣ୍ଡଳର ଅଧସ୍ଥିତ ସମସ୍ତ ଦେଶୀୟ ଲୋକମାନଙ୍କ ନିମନ୍ତେ ନିଯୁକ୍ତ କରିଅଛନ୍ତି, ଏପରି ସୂର୍ଯ୍ୟ ଓ ଚନ୍ଦ୍ର ଓ ତାରା ପ୍ରଭୃତି ଆକାଶର ସମସ୍ତ ବାହିନୀ ପ୍ରତି ଉର୍ଦ୍ଧଦୃଷ୍ଟି କରି ଅନାଇଲେ, ଭ୍ରାନ୍ତ ହୋଇ ତୁମେମାନେ ସେମାନଙ୍କୁ ପ୍ରଣାମ କରିବ ଓ ସେବା କରିବ। ମାତ୍ର ତୁମେମାନେ ଆଜି ଦିନର ପରି ଯେପରି ସଦାପ୍ରଭୁଙ୍କ ଅଧିକାରର ଲୋକ ହୁଅ, ଏଥିପାଇଁ ସେ ତୁମ୍ଭମାନଙ୍କୁ ଗ୍ରହଣ କରିଅଛନ୍ତି ଓ ତୁମ୍ଭମାନଙ୍କୁ ଲୁହାଭାଟି ସ୍ୱରୂପ ମିଶ୍ରରୁ ଉଦ୍ଧାର କରି ଆଣିଛନ୍ତି। ଆହୁରି ସଦାପ୍ରଭୁ ତୁମ୍ଭମାନଙ୍କ ସକାଶେ ମୋ ଉପରେ କ୍ରୋଧ କଲେ, ପୁଣି ମୁଁ ଯେପରି ଜର୍ଦ୍ଦନ ପାର ହୋଇ ନ ଯିବି ଓ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱର ତୁମମାନଙ୍କୁ ଯେଉଁ ଦେଶ ଅଧିକାର କରିବାକୁ ଦେବେ, ସେହି ଉତ୍ତମ ଦେଶରେ ମୁଁ ପ୍ରବେଶ ନ କରିବି ଏଥିପାଇଁ ଶପଥ କଲେ। ଏଣୁ ଏହି ଦେଶରେ ମୁଁ ମରିବି, ମୋ ଜର୍ଦ୍ଦନ ପାର ହୋଇ ଯିବି ନାହିଁ, ମାତ୍ର ତୁମେମାନେ ପାର ହୋଇଯିବ ଓ ସେ ଉତ୍ତମ ଦେଶ ଅଧିକାର କରିବ। ତୁମେମାନେ ଆପଣା ବିଷୟରେ ସାବଧାନ ହୁଅ, ନହେଲେ ତୁମମାନଙ୍କ ସହିତ ସ୍ଥିରୀକୃତ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କ ନିୟମ ତୁମେମାନେ ପାର୍ଶ୍ୱରେ ଯିବ ଓ ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ନିଷିଦ୍ଧ କୌଣସି ବସ୍ତୁର ପ୍ରତିମୂର୍ତ୍ତି ବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରିବ। କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଗ୍ରାସକାରୀ ଅଗ୍ନି, ସଗୌରବ ରକ୍ଷଣ ଉଦ୍ୟୋଗୀ ପରମେଶ୍ୱର ଅଟନ୍ତି। ତୁମ୍ଭେ ସେହି ଦେଶରେ ପୁତ୍ର ପୌତ୍ରଗଣକୁ ଜନ୍ମ ଦେଇ ବହୁକାଳ ବାସ କଲା ଉତାରେ ଯେବେ ତୁମ୍ଭେମାନେ ଆପଣମାନଙ୍କୁ ଭ୍ରଷ୍ଟ କରି କୌଣସି ବସ୍ତୁର ପ୍ରତିମୂର୍ତ୍ତି ବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ କ୍ରୋଧ କରାଇବା ପାଇଁ ତାହାଙ୍କ ସାକ୍ଷାତରେ ଦୁଷ୍କର୍ମ କରିବ, ତେବେ ମୁଁ ଆଜି ତୁମମାନଙ୍କ ପ୍ରତିକୂଳରେ ସ୍ୱର୍ଗ ଓ ମର୍ତ୍ତ୍ୟକୁ ସାକ୍ଷୀ କରି କହୁଅଛି, ତୁମେମାନେ ଯେଉଁ ଦେଶ ଅଧିକାର କରିବାକୁ ଜର୍ଦ୍ଦନ ପାର ହୋଇ ଯାଉଅଛ ସେହି ଦେଶରୁ ଶୀଘ୍ର ନିଶେଷ ରୂପେ ବିନଷ୍ଟ ହେବ। ତୁମେମାନେ ତହିଁ ମଧ୍ୟରେ ଦୀର୍ଘ ପରମାୟୁ ପାଇବ ନାହିଁ, ମାତ୍ର ନିର୍ମୂଳେ ଉଚ୍ଛିନ୍ନ ହେବ। ପୁଣି ସଦାପ୍ରଭୁ ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମମାନଙ୍କୁ ଛିନ୍ନ ଭିନ୍ନ କରିବେ। ପୁଣି ଯେଉଁ ସ୍ଥାନକୁ ସଦାପ୍ରଭୁ ତୁମମାନଙ୍କୁ ନେଇଯିବେ ସେହି ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମେମାନେ ଅଳ୍ପ ସଂଖ୍ୟକ ହୋଇ ଅବଶିଷ୍ଟ ରହିବ, ଆଉ ସେହି ସ୍ଥାନରେ ତୁମେମାନେ ମନୁଷ୍ୟର ହସ୍ତକୃତ କାଷ୍ଠମୟ ଓ ପ୍ରସ୍ତରମୟ, ଯେଉଁମାନେ ଦେଖନ୍ତି ନାହିଁ ଓ ଶୁଣନ୍ତି ନାହିଁ କି ଭୋଜନ କରନ୍ତି ନାହିଁ କି ଆଘ୍ରାଣ କରନ୍ତି ନାହିଁ, ଏପରି ଦେବଗଣର ସେବା କରିବ। ମାତ୍ର ସେହି ସ୍ଥାନରୁ ଯେବେ ତୁମେମାନେ ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ଅନ୍ୱେଷଣ କରିବ, ତେବେ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କର ଅନ୍ୱେଷଣ କଲେ ତାହାଙ୍କର ଉଦ୍ଦେଶ୍ୟ ପାଇବ। ଯେତେବେଳେ ତୁମ୍ଭେ ସଙ୍କଟରେ ପଡ଼ିବ ଓ ଏହି ସମସ୍ତ ତୁମ୍ଭ ଉପରେ ଘଟିବ, ସେହି ଶେଷ କାଳରେ ତୁମ୍ଭେ ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ପ୍ରତି ଫେରିବ ଓ ତାହାଙ୍କ ରବରେ ଅବଦାନ କରିବ। ଯେହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଦୟାଳୁ ପରମେଶ୍ୱର ଅଟନ୍ତି, ସେ ତୁମକୁ ତ୍ୟାଗ କରିବେ ନାହିଁ କି ତୁମକୁ ବିନଷ୍ଟ କରିବେ ନାହିଁ, କିମ୍ବା ଶପଥ ଦ୍ୱାରା ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିୟମ କରିଅଛନ୍ତି ତାହା ବିସ୍ତୃତ ହେବେ ନାହିଁ। ପରମେଶ୍ୱର ମନୁଷ୍ୟକୁ ପୃଥିବୀରେ ସୃଷ୍ଟି କରିବା ଦିନାବଧି ତୁମ୍ଭ ପୂର୍ବଗତ କାହାଳକୁ ଓ ଆକାଶମଣ୍ଡଳର ଏକ ପ୍ରାନ୍ତରରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ପଚାର, ଏ ମହାକାର୍ଯ୍ୟ ତୁଲ୍ୟ କି ଆଉ କୌଣସି କାର୍ଯ୍ୟ ଅଛି, ଅବା ଏ ପ୍ରକାରେ ଶୁଣାଯାଇଅଛି? ଆଉ ତୁମେମାନେ ଯେପରି ଶୁଣିଅଛ ସେପରିକି ଅନ୍ୟ କୌଣସି ଦେଶୀୟ ଲୋକେ ପରମେଶ୍ୱରଙ୍କ ରବ ଅଗ୍ନି ମଧ୍ୟରୁ କହିବାର ଶୁଣି ବଞ୍ଚିଲେ? କେବଳ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ମିଶରରେ ତୁମ୍ଭମାନଙ୍କ ସାକ୍ଷାତରେ ଯେ ସକଳ କର୍ମ କରିଅଛନ୍ତି କି ତଦନୁସାରେ ପରୀକ୍ଷା ସିଦ୍ଧ ପ୍ରମାଣ ଦ୍ୱାରା ଓ ଚିହ୍ନ ଦ୍ୱାରା ଓ ଆଶ୍ଚର୍ଯ୍ୟ କର୍ମ ଦ୍ୱାରା ଓ ଯୁଦ୍ଧ ଦ୍ୱାରା, ପରାକ୍ରାନ୍ତ ହସ୍ତ ଦ୍ୱାରା ଓ ବିସ୍ତାରିତ ବାହୁ ଦ୍ୱାରା ଓ ଭୟଙ୍କର ମହାକର୍ମ ଦ୍ୱାରା ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରୁ ଆପଣା ନିମନ୍ତେ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ଆସି ଉପକ୍ରମ କରିଅଛନ୍ତି, ଏସବୁ ତୁମ ପ୍ରତି ପ୍ରକାଶିତ ହେଲା ଯେପରି ତୁମେ ଜାଣିବ ଯେ ସଦାପ୍ରଭୁ ପରମେଶ୍ୱର ଅଟନ୍ତି, ତାହାଙ୍କର ଭିନ୍ନ ଆଉ କେହି ନାହିଁ, ଆଉ ସେ ଉପଦେଶ ଦେବା ନିମନ୍ତେ ସ୍ୱର୍ଗରୁ ତୁମକୁ ଆପଣା ରବ ଶୁଣାଇଲେ ଓ ପୃଥିବୀରେ ତୁମ୍ଭକୁ ଆପଣା ମହାଅଗ୍ନି ଦେଖାଇଲେ। ତୁମେ ଅଗ୍ନି ମଧ୍ୟରୁ ତାହାଙ୍କର ବାକ୍ୟ ଶୁଣିଲ, ସେ ତୁମର ପୂର୍ବପୁରୁଷମାନଙ୍କୁ ସ୍ନେହ କରିବାକୁ ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶକୁ ହିଁ ମନୋନୀତ କଲେ, ପୁଣି ସେ ତୁମ୍ଭଠାରୁ ଅଧିକ ବଳବାନ ଓ ବହୁ ସଂଖ୍ୟକ ଅନ୍ୟ ଦେଶୀୟ ଲୋକମାନଙ୍କୁ ତୁମ୍ଭ ଆଗରୁ ତଡ଼ିଦେଇ ସେମାନଙ୍କ ଦେଶରେ ତୁମକୁ ପ୍ରବେଶ କରାଇ ଆଜି ଦିନତୁଲ୍ୟ ଅଧିକାରାର୍ଥେ ତାହା ତୁମକୁ ଦେବା ପାଇଁ ଆପଣା ଶ୍ରୀମୁଖ ଓ ମହାପରାକ୍ରମ ଦ୍ୱାରା ମିଶର ଦେଶରୁ ବାହାର କରି ଆଣିଲେ। ଏ ନିମନ୍ତେ ତୁମେ ଆଜି ଏହା ଜ୍ଞାତ ହୁଅ ଓ ଆପଣା ହୃଦୟରେ ଏହା ବିବେଚନା କର, ଉର୍ଦ୍ଧ୍ୱସ୍ଥ ସ୍ୱର୍ଗରେ ଓ ଅଧସ୍ଥ ପୃଥିବୀରେ ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି, ଅନ୍ୟ କେହି ନାହିଁ। ପୁଣି ଯେପରି ତୁମର ମଙ୍ଗଳ ଓ ତୁମ୍ଭ ଉତ୍ତାରେ ତୁମ ସନ୍ତାନଗଣର ମଙ୍ଗଳ ହୁଏ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସଦାକାଳ ନିମନ୍ତେ ତୁମ୍ଭକୁ ଯେଉଁ ଭୂମି ଦିଅନ୍ତି ତହିଁ ଉପରେ ଯେପରି ତୁମର ଦୀର୍ଘ ପରମାୟୁ ହୁଏ, ଏଥିପାଇଁ ମୁଁ ତାହାଙ୍କର ଯେ ଯେ ବିଧି ଓ ଆଜ୍ଞା ଆଜି ତୁମକୁ ଆଦେଶ କଲି ତାହା ପାଳନ କର। ଅନନ୍ତର ମୂଷା ହତ୍ୟାକାରୀର ଆଶ୍ରୟ ନିମନ୍ତେ ଜର୍ଦ୍ଦନର ସୂର୍ଯ୍ୟୋଦୟ ଦିଗସ୍ଥିତ ପାରିରେ ତିନୋଟି ନଗର ନିର୍ଣ୍ଣୟ କଲେ, ଯେପରି କେହି ଆପଣା ପ୍ରତିବାସୀକି ପୂର୍ବେ ହିଂସା ନ କରି ଅଜ୍ଞାତସାରରେ ବଧ କଲେ ସେ ତହିଁ ମଧ୍ୟରୁ କୌଣସି ଏକ ନଗରକୁ ପଳାଇ ବଞ୍ଚିପାରେ। ଯଥା ରୁବେନୀୟମାନଙ୍କର ନିମନ୍ତେ ପଦାଭୂମିସ୍ଥିତ ପ୍ରାନ୍ତରରେ ବେଶର, ପୁଣି ଗାଦ୍ୟମାନଙ୍କ ନିମନ୍ତେ ଗିଲିୟଦ୍ରେ ରାମୋତ୍, ଆଉ ମନୁଷ୍ୟମାନଙ୍କ ନିମନ୍ତେ ବାସନର ଗୋଲନ୍। ଅନନ୍ତର ମୂଷା ଇସ୍ରାଏଲ ସନ୍ତାନଗଣର ସମ୍ମୁଖରେ ଏହି ବ୍ୟବସ୍ଥା ସ୍ଥାପନ କଲେ, ଅର୍ଥାତ୍ ମିସରରୁ ବାହାର ହୋଇ ଆସିବା ସମୟରେ ମୂଷା ଜର୍ଦ୍ଦନର ପୂର୍ବ ପାରିରେ ବୈତ୍ପିୟର ସମ୍ମୁଖସ୍ଥ ଉପତ୍ୟକାରେ ହିସ୍ବୋନ୍ ନିବାସୀ ଇମୋରୀୟ ରାଜା ସିଓନ୍ର ଦେଶର ଇସ୍ରାଏଲ ସନ୍ତାନଗଣକୁ ଏହିସବୁ ପ୍ରମାଣ ବାକ୍ୟ ଓ ବିଧି ଶାସନ ଦେଲେ। କାରଣ ମିସରରୁ ବାହାର ହୋଇ ଆସିବା ସମୟରେ ମୂଷା ଓ ଇସ୍ରାଏଲ ସନ୍ତାନଗଣ ସେହି ରାଜାକୁ ବଧ କରି ତାହାର ଓ ବାସନର ରାଜା ଓଗର ଜର୍ଦ୍ଦନ ପୂର୍ବସ୍ଥିତ ଇମୋରିୟମାନଙ୍କର ଏହି ଦୁଇ ରାଜାର ଦେଶ ଅର୍ଥାତ୍ ଅର୍ନନ୍ ଉପତ୍ୟକା ନିକଟସ୍ଥ ଅରେୟାର ଅବଧିସିଓନ୍ ଅର୍ଥାତ୍ ହର୍ମୋନ୍ ନାମକ ପର୍ବତ ପର୍ଯ୍ୟନ୍ତ ସମସ୍ତ ଦେଶ, ପୁଣି ଅସ୍ଦୋଦ୍ ପିସ୍ଗାର ଅଧସ୍ଥିତ ପଦାଭୂମିର ସମୁଦ୍ର ପର୍ଯ୍ୟନ୍ତ ଜର୍ଦ୍ଦନ ପୂର୍ବରିସ୍ଥ ସମସ୍ତ ପଦାଭୂମି ଅଧିକାର କରିଥିଲେ।